आकाशवाणी संवाद पढ़ुछंती मलय रंजन मिश्र मुख्य संवाद नूआदिल्लीस्थित राष्ट्रपति भवन में प्रधानमंत्री अध्यक्षतार जारी रही नीति आयोग एकादशतम परिचालना परिषद बैठक कृषक मैंने देशर खाद्य सुरक्षा पुष्टिसार और समृद्धिर मूलदुआ कहिले प्रधानमंत्री देशर सीमावर्ती अंचलगुड़िक आकाशवाणी और दूरदर्शन समस्त प्रसारण को अधिक सशक्त करने ग्रहण कर स्वतंत्र व्यवस्था कहिले सूचना और प्रसारण मंत्री केतेक स्वतंत्र वर्गर इथानल मिश्रित पेट्रोल उपर छाड़ है केन्द्रीय उत्पाद शुल्क एवं आज आरंभ हो 2026 फिफा विश्वकप प्रतियोगिता नूआदिल्लीस्थित राष्ट्रपति भवन में प्रधानमंत्री नरेन्द्र मोदी अध्यक्षतार नीति आयोग एकादशतम परिचालना परिषद बैठक अनुष्ठित उद्योग क्षेत्र को प्रोत्साहन प्रदान करिबा दक्षता वृद्धि एवं स्थायी निजुक्ति सुजोग सृष्टि आदि प्रसंग उपरे बैठक में आलोचना करा एक सम्मिलित कार्यान्वयन रूपरेख प्रस्तुत नहीं बैठक में ध्यान केन्द्रीभूत होबार आशा रही स्वच्छ प्रशासन डिजिटल सार्वजनीन भित्तिभूमि एवं सहभागिता आदि विभिन्न क्षेत्र में प्रभावशाली ढंग से कार्यकारिता नहीं बैठक में मत विनिमय होबार संभावना रही सामाजिक गणमाध्यम पोस्ट में श्री मोदी कहते देशर विकास यात्रा को अधिक त्वरान्वित करने लक्ष्य नहीं केन्द्र और राज्य सरकारगुड़िक सम्मिलित उद्यम जारी रखिछन्ति 2047 विकसित भारत पर समावेशी विकास प्रसंगे बैठक अनुष्ठित प्रत्येक भारतीयों कल्याण और विकास उपर एही प्रसंग गुरुत्व प्रदान करुछि परिचालना परिषदर दृष्टिकोण को साकार करिबा एवं नागरिकों पर सुफल को सुनिश्चित करिबा लक्ष्य नहीं बैठक में विचार विमर्श होबार आशा करा जाउछि विभिन्न राज्य केन्द्रशासित अंचल मुख्यमंत्री और उपराज्यपाल प्रमुख बैठक में जोगदे समावेशी विकास ढांचा उपर मत विनिमय करुछन्ति प्रधानमंत्री नरेन्द्र मोदी कहते कृषक मैंने देशर खाद्य सुरक्षा पुष्टिसार और समृद्धिर मूलदुआ सरकार कृषक कल्याण क्षेत्र को सर्वोच्च प्राथमिकता प्रसंगगुड़िक स्थानित करी प्रधानमंत्री कहते केतेक सामाजिक गणमाध्यम पोस्ट श्री मोदी कहते पीएम किसान सम्मान निधि एवं फसल बीमा योजना भली पदक्षेप चाषी आय को सुरक्षा प्रदान करने सहित कृषि क्षेत्र को अधिक सशक्त करुछि पीएम कुसुम योजना चाषी को सौरशक्ति सुविधा आधारित चाष कार्य सहायक होद्वारा खर्च ह्रास पाउछि श्री मोदी कहते किसान क्रेडिट कार्ड ऋण सहायता को अधिक सहज करने फल कृषिजीवी मत्स्यजीवी और पशुपालक यार सुफल पाईपुर सरकार बिहनर बजार पर्यंत पदक्षेप कृषकों उत्पादित द्रव्यर उचित मूल्य सुनिश्चित करिबारे गुरुत्वपूर्ण सब्यस्त होती श्री मोदी कहते ड्रोन मृत्तिका स्वास्थ्य कार्ड एवं जैविक सार सहित जड़ित पदक्षेपगुड़िक फसल उत्पादन में बे सहायक हो पार्टी चाषी को आधुनिक कृषि सुविधा प्रदान करने सरकार निरंतर प्रयास जारी रखिंट प्रधानमंत्री कहते श्री मोदी संस्कृत एक उक्ति आलोकपात कर जीविका निर्वाहर माध्यम सह कृषि समाज एवं राष्ट्र को पुष्टिसार जोगाण में गुरुत्वपूर्ण भूमिका निर्वाह करुछि काश्मीर ठो कच्छ पर्यंत देशर सीमांतवर्ती अंचलगुड़िक आकाशवाणी और दूरदर्शन प्रसारण को अधिक सशक्त करने लगे स्वतंत्र व्यवस्था विकसित करा सूचना और प्रसारण मंत्री अश्विनी वैष्णव कहते राजस्थान जैसलमेर जिला रामगढ़ अंतर्गत एक 20 किलोवाट एफएम ट्रांसमिटर को उद्घाटन कर श्री वैष्णव यह कहते जयपुर आकाशवाणी केन्द्र परिसर में आयोजित कार्यक्रम में जोगदे श्री वैष्णव यह ट्रांसमिटर को उद्घाटन करने सांप्रतिक प्रजुक्ति विद्या जिगरे रेडियोर प्रासंगिकता बजाय रखा आवश्यक एथिपाई डिजिटल फास्ट एवं हाइपर लोकाल पद्धतिर आवश्यकता उपर श्री वैष्णव गुरुत्व प्रदान कर स्थानीय कलाकार प्रसारण प्लाटफर्म सहित सामिल करने को मंत्री श्री वैष्णव आह्वान देते जयपुर प्रतिष्ठित होगा कृत्रिम बुद्धिमता डाटा सेन्टर उपर आलोकपात कर मंत्री श्री वैष्णव भविष्यतर प्रजुक्ति विद्या उपयोग क्षेत्र में ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କହିଛନ୍ତି। ରାଜସ୍ଥାନରେ ରେଳ ବିକାଶ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଇତିମଧ୍ୟରେ ଏ କ୍ଷେତ୍ର ପାଇଁ ପାଣ୍ଠି ଯୋଗାଣ ଯଥେଷ୍ଟ ବୃଦ୍ଧି ପାଇଛି। ଦେଶର 450 ଅମୃତ ଭାରତ ଷ୍ଟେସନ ମଧ୍ୟରୁ 2 ସିଟର କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଜୟପୁର ସାଂସଦ ମଞ୍ଜୁ ଶର୍ମା, ପ୍ରସାର ଭାରତୀ ଅଧ୍ୟକ୍ଷ ପ୍ରସୂନ ଯୋଶୀ ଏବଂ ଆକାଶବାଣୀ ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଶ୍ରୀ ବୈଷ୍ଣବ MNIT ଜୟପୁର ଗସ୍ତ କରି କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଏବଂ କ୍ୱାଣ୍ଟମ୍ ପ୍ରଯୁକ୍ତି ବିଦ୍ୟା ଆଧାରିତ ନୂତନ ମେକର ଲ୍ୟାବ୍ ଓ ଆନୁଷଙ୍ଗିକ ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେତେକ ବର୍ଗର ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ସରକାର ଉତ୍ପାଦ ଶୁଳ୍କ ଛାଡ଼ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ 22, 25, 27 ଏବଂ 30% ଇଥାନଲ ମିଶ୍ରିତ ପେଟ୍ରୋଲକୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମୁକ୍ତ କରାଯାଇଛି। ଏଭଳି ପଦକ୍ଷେପ ଦେଶରେ ଇଥାନଲ ମିଶ୍ରଣ ପେଟ୍ରୋଲ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହିତ କାର୍ବନ ନିର୍ଗମନ ହ୍ରାସ ଏବଂ ଘରୋଇ କ୍ଷେତ୍ରରେ ଉତ୍ପାଦିତ ଇଥାନଲର ଚାହିଦା ବୃଦ୍ଧି ପାଇବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ହର୍ମୁଜ୍ ପ୍ରଣାଳୀ ନିକଟରେ ଇରାନ୍ର ସାମରିକ ଭିତ୍ତିଭୂମି ଉପରେ ଆମେରିକାର କ୍ରମାଗତ ଆକ୍ରମଣ ପଶ୍ଚିମ ଏସିଆ କ୍ଷେତ୍ରରେ ଉତ୍ତେଜନା ପରିସ୍ଥିତି ଅଧିକ ବୃଦ୍ଧି କରିଛି। ଆତ୍ମରକ୍ଷା ଭାବେ ବର୍ଣ୍ଣନା କରି ଆମେରିକା ସେନା ଏହି ଆକ୍ରମଣ କରୁଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଦକ୍ଷିଣ ଇରାନ୍ରେ ବାୟୁ ପ୍ରତିରକ୍ଷା, ରାଡର୍ ଏବଂ ପର୍ଯ୍ୟବେକ୍ଷଣ ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ସାମୁଦ୍ରିକ ପରିବହନ ନିରୀକ୍ଷଣ ପାଇଁ ବ୍ୟବହୃତ ଅଞ୍ଚଳଗୁଡ଼ିକୁ ମଧ୍ୟ ଆକ୍ରମଣ ପରିସୀମା ଭିତରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି କେନ୍ଦ୍ରୀୟ କମାଣ୍ଡ କହିଛି। ବନ୍ଦର ଆବାସ ଓ କ୍ୱେସମ୍ ଦ୍ୱୀପରେ ବିସ୍ଫୋରଣ ଘଟିଥିବା ଆମେରିକା କେନ୍ଦ୍ରୀୟ କମାଣ୍ଡ କହିଛି। ଏହାର ଜବାବରେ ଇରାନ୍ ପକ୍ଷରୁ ମଧ୍ୟ ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରାଯାଇଛି। ହର୍ମୁଜ୍ ପ୍ରଣାଳୀକୁ ବାଣିଜ୍ୟିକ ପରିବହନ ପାଇଁ ବନ୍ଦ ରଖାଯାଇଥିବା ଇରାନ୍ ସାମରିକ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ସେହି ପଥ ଦେଇ ଗତି କରୁଥିବା ଜାହାଜଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ ହୋଇପାରେ ବୋଲି ଇରାନ୍ ଚେତାବନୀ ଦେଇଛି। ଅନ୍ୟପକ୍ଷରେ ଆମେରିକା ଇରାନ୍ର ଏହି ଚେତାବନୀକୁ ଖଣ୍ଡନ କରି କହିଛି, ହର୍ମୁଜ୍ ପ୍ରଣାଳୀ ଦେଇ ବାଣିଜ୍ୟିକ ପରିବହନ ଜାରି ରହିଛି। ସାମ୍ପ୍ରତିକ ମୁକାବିଲା ପରିସ୍ଥିତି ଏବେ ଇରାନ୍ ସୀମା ବାହାର ଅଞ୍ଚଳକୁ ମଧ୍ୟ ବ୍ୟାପିବାରେ ଲାଗିଛି। ବାହାରିନ୍, କୁଏତ୍ ଏବଂ ଜୋର୍ଡାନ୍ରେ ଥିବା ଆମେରିକୀୟ ଘାଟିଗୁଡ଼ିକ ଉପରେ ଆକ୍ରମଣ କରାଯାଇଥିବା ଇରାନ୍ର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ଦାବି କରିଛି। ଦେଶରେ ଶ୍ରମକ୍ଷେତ୍ର ଅନୁପାଳନକୁ ସରଳ କରିବା, ଶ୍ରମିକ କଲ୍ୟାଣକୁ ଅଧିକ ସଶକ୍ତ କରିବା ଏବଂ ଏକ ଆଧୁନିକ ତଥା ସ୍ୱଚ୍ଛ ଶ୍ରମ ଇକୋସିଷ୍ଟମ୍ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଗତକାଲି ଆନ୍ତର୍ଜାତିକ ଶ୍ରମ ସମ୍ମିଳନୀକୁ ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧନ କରି ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି, 29 କେନ୍ଦ୍ରୀୟ ଶ୍ରମ ଆଇନକୁ ଏକୀକୃତ କରି 4 ଶ୍ରମ କୋଡ୍ ପ୍ରସ୍ତୁତ କରାଯାଇଛି, ଫଳରେ ଦେଶରେ ଶ୍ରମ କ୍ଷେତ୍ରରେ ବ୍ୟାପକ ସଂସ୍କାର ହୋଇଛି। ଏହି ଅବସରରେ ରାଷ୍ଟ୍ରମନ୍ତ୍ରୀ କରନ୍ଦଲାଜେ ଜାତୀୟ କ୍ୟାରିୟର ସେବା ପୋର୍ଟାଲ ଏବଂ ଇ ଶ୍ରମ ପୋର୍ଟାଲ ମାଧ୍ୟମରେ ଶ୍ରମ ଓ ନିଯୁକ୍ତି କ୍ଷେତ୍ରରେ ହୋଇଥିବା ଡିଜିଟାଲ ଆଧାରିତ ସାର୍ବଜନୀନ ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରିଛନ୍ତି। ଭାରତୀୟ ରେଳବାଇ ରେଳ ଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବର୍ତ୍ତମାନ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥାର ମୂଲ୍ୟାଙ୍କନ କରିବା ଏବଂ ଯାତ୍ରୀ ସୁରକ୍ଷା ବୃଦ୍ଧି ଓ ରେଳ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା। ରେଳ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଷ୍ଟେସନ କୋଠା, ବୈଦ୍ୟୁତିକ ସ୍ଥାପନ, ଏୟାର କଣ୍ଡିସନିଂ ଏବଂ ବାୟୁ ଚଳାଚଳ ବ୍ୟବସ୍ଥା, ଜରୁରୀକାଳୀନ ପ୍ରସ୍ଥାନ ଏବଂ ଅଗ୍ନି ନିର୍ବାପନ ଉପକରଣ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଭିତ୍ତିଭୂମିଗୁଡ଼ିକ ଉପରେ ଯାଞ୍ଚ କରାଯିବ। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଉଦ୍ଘାଟନୀ ମ୍ୟାଚ୍ରେ ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ମେକ୍ସିକୋ ସିଟିର ଐତିହାସିକ ଏଷ୍ଟାଡିଓ ଆଜଟେକାଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଆମେରିକା, କାନାଡ଼ା ଏବଂ ମେକ୍ସିକୋ ମିଳିତ ଭାବେ ଚଳିତ ବର୍ଷ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ଜୁଲାଇ 19 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ସବୁଠାରୁ ଅଧିକ 48 ଦେଶ ଅଂଶଗ୍ରହଣ କରୁଛନ୍ତି। ମୋଟ 104 ମ୍ୟାଚ୍ ଖେଳାଯିବ। ସେଥିରେ 72 ଗ୍ରୁପ୍ ପର୍ଯ୍ୟାୟ ଏବଂ 32 ନକ୍ଆଉଟ୍ ପର୍ଯ୍ୟାୟ ମ୍ୟାଚ୍ ଅନ୍ତର୍ଭୁକ୍ତ। ଅଂଶଗ୍ରହଣ କରୁଥିବା ଦେଶଗୁଡ଼ିକୁ 12 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର 11ତମ ପରିଚାଳନା ପରିଷଦ ବୈଠକ। କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା ପୁଷ୍ଟିସାର ଓ ସମୃଦ୍ଧିର ମୂଳଦୁଆ କହିଲେ ପ୍ରଧାନମନ୍ତ୍ରୀ। ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ପ୍ରସାରଣକୁ ଅଧିକ ସଶକ୍ତ କରିବା ପାଇଁ ଗ୍ରହଣ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। କେତେକ ସ୍ୱତନ୍ତ୍ର ବର୍ଗର ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ଛାଡ଼ ହେଲା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା।